ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30ରେ। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମରେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ପିଲାମାନଙ୍କ କାହାଣୀ, ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ।
ପ୍ରତିପାଳକ ମୋ ଯୀଶୁ, ପଥ ସତ୍ୟ ମୋର ଯୀଶୁ, ପ୍ରତିପାଳକ ମୋ ଯୀଶୁ, ପଥ ସତ୍ୟ ମୋର ଯୀଶୁ, ତୁମ ତୈଳରେ ମୋର ମସ୍ତକ ଅଭିଷେକ କରିଛ ମୋର ମସ୍ତକ, ତୁମ ତୈଳରେ ମୋର ମସ୍ତକ ଅଭିଷେକ କରିଛ ମୋର ମସ୍ତକ, ଯୀଶୁ ହି ମୋର ପ୍ରତିପାଳକ, ଯିହୋବା ନିଶି ରକ୍ଷକ ପାଳକ, ଯୀଶୁ ହି ମୋର ପ୍ରତିପାଳକ, ଯିହୋବା ନିଶି ରକ୍ଷକ ପାଳକ, ପ୍ରତିପାଳକ ମୋ ଯୀଶୁ, ପଥ ସତ୍ୟ ମୋର ଯୀଶୁ। ଆକାଶ ପୃଥିବୀର ଯେ ନିର୍ମାଣକାରୀ, ସେହି ସଦା ପ୍ରଭୁ ମୋର ସାହାଯ୍ୟକାରୀ। ଆକାଶ ପୃଥିବୀର ଯେ ନିର୍ମାଣକାରୀ, ସେହି ସଦା ପ୍ରଭୁ ମୋର ସାହାଯ୍ୟକାରୀ। ବିଚଳିତ ହେବ ନାହିଁ ମୋର ଚରଣ, ବିଚଳିତ ହେବ ନାହିଁ ମୋର ଚରଣ, ଦକ୍ଷିଣ ପାର୍ଶ୍ୱର ଛାୟା ପ୍ରଭୁ ଯେ ମୋର, ଦକ୍ଷିଣ ପାର୍ଶ୍ୱର ଛାୟା ପ୍ରଭୁ ଯେ ମୋର। ଯୀଶୁ ହି ମୋର ପ୍ରତିପାଳକ, ଯିହୋବା ନିଶି ରକ୍ଷକ ପାଳକ, ଯୀଶୁ ହି ମୋର ପ୍ରତିପାଳକ, ଯିହୋବା ନିଶି ରକ୍ଷକ ପାଳକ, ପ୍ରତିପାଳକ ମୋ ଯୀଶୁ, ପଥ ସତ୍ୟ ମୋର ଯୀଶୁ। ଧର୍ମ ପଥେ କଢ଼ାଇ ସେ ମତେ ନିଅନ୍ତି, ସ୍ଥିର ନଦୀର ଜଳ ପାସେ ପାସେ ମୋତେ ଚଲାନ୍ତି। ଧର୍ମ ପଥେ କଢ଼ାଇ ସେ ମୋତେ ନିଅନ୍ତି। ସ୍ଥିର ଜଳ ପାସେ ପାସେ ମୋତେ ଚଲାନ୍ତି। ଜିହୋବା ରହି ବୋଲି ନାମ ତୁମର, ଜିହୋବା ରହି ବୋଲି ନାମ ତୁମର। ସହବର୍ତ୍ତୀ ଜୀବନର ତୁମେ ଯେ ମୋର, ସହବର୍ତ୍ତୀ ଜୀବନର ତୁମେ ଯେ ମୋର। ଯୀଶୁ ହିଁ ମୋର ପ୍ରତିପାଳକ, ଜିହୋବା ନିଶି ରକ୍ଷକ ପାଳକ। ଯୀଶୁ ହିଁ ମୋର ପ୍ରତିପାଳକ, ଜିହୋବା ନିଶି ରକ୍ଷକ ପାଳକ। ପ୍ରତିପାଳକ ମୋ ଯୀଶୁ, ପଥ ସତ୍ୟ ମୋର ଯୀଶୁ। ପ୍ରତିପାଳକ ମୋ ଯୀଶୁ, ପଥ ସତ୍ୟ ମୋର ଯୀଶୁ। ତୁମ ତୈଳରେ ମୋର ମସ୍ତକ ଅଭିଷେକ କରିଛ ମୋର ମସ୍ତକ। ତୁମ ତୈଳରେ ମୋର ମସ୍ତକ ଅଭିଷେକ କରିଛ ମୋର।
ଏହାପରେ ଶୁଣିବା ପିଲାମାନଙ୍କ ପାଇଁ ନୈତିକ କାହାଣୀ।
ନମସ୍କାର ପିଲାମାନେ, ଆପଣମାନେ ଭଲ ଅଛନ୍ତି ତ? ମୁଁ ଏହି ଆଧ୍ୟାତ୍ମିକ ଆଉ ନୈତିକ କାହାଣୀରେ ଆପଣମାନଙ୍କୁ ସ୍ୱାଗତ କରୁଅଛି। ମୁଁ ଆଶା କରେ ଯେ ଆପଣମାନଙ୍କୁ ଏହି କାହାଣୀ ସବୁ ଖୁବ୍ ପସନ୍ଦ ଲାଗୁଥିବ। ତାହେଲେ ଚାଲନ୍ତୁ ପିଲାମାନେ, କାହାଣୀ ଶୁଣିବା। କ'ଣ ଆପଣ କାହାଣୀ ଶୁଣିବା ପାଇଁ ପ୍ରସ୍ତୁତ ଅଛନ୍ତି କି? ଚାଲନ୍ତୁ ଆଜି ଆମେ ଶୁଣିବା ଗୋଟିଏ ଭଲ ଆଉ ସୌନ୍ଦର୍ଯ୍ୟ କାହାଣୀ। ପିଲାମାନେ ମନ ଦେଇ ଶୁଣନ୍ତୁ, ଆଜିର କାହାଣୀ ହେଉଛି ପ୍ରକୃତ ବନ୍ଧୁ। ଗୋଟିଏ ଜଙ୍ଗଲରେ ଗୋଟିଏ ବିଲୁଆ ଓ ଗୋଟିଏ ହରିଣ ବାସ କରୁଥିଲେ। ବିଲୁଆ ହରିଣ ମାଂସ ଖାଇବାକୁ ଚାହୁଁଥିଲା, କିନ୍ତୁ ଯେତେବେଳେ ବିଲୁଆ ହରିଣକୁ ଗୁଡ଼ାଉଥିଲା ସେତେବେଳେ ହରିଣ କ୍ଷିପ୍ର ଗତିରେ ଦୌଡ଼ି ପଲାଉଥିଲା। ବିଲୁଆ ହରିଣ ପରି କେବେ ଦୌଡ଼ି ପାରୁନଥିଲା କି ହରିଣକୁ କେବେ ଧରି ପାରୁନଥିଲା, ତେଣୁ ତା ଆଶା ଆଶାରେ ହିଁ ଥିଲା। ଦିନେ ବିଲୁଆ ହରିଣକୁ ମାରିବା ପାଇଁ ଗୋଟିଏ ଉପାୟ ପଞ୍ଚିଲା। ତାପରେ ପାଖ ଘାସ ପଡ଼ିଆରେ ଯାଇ ବସି ରହିଲା, ଯେଉଁଠାକୁ ହରିଣ ପ୍ରତିଦିନ ଘାସ ଖାଇବା ପାଇଁ ଆସେ। ହରିଣକୁ ଦେଖି ବିଲୁଆ ଅତି ଜୋରରେ କାନ୍ଦିବାକୁ ଲାଗିଲା। ତାପରେ ହରିଣ ବିଲୁଆ ପାଖକୁ ଯାଇ କାନ୍ଦିବାର କାରଣ ପଚାରିଲା। ବିଲୁଆ କହିଲା, ମୁଁ ବର୍ତ୍ତମାନ ଏକା, ମୋର ସାଙ୍ଗସାଥି କେହି ନାହାନ୍ତି, ମୁଁ ସାଙ୍ଗ ବିନା କିପରି ଏକା ଏକା ବଞ୍ଚିବି, ତେଣୁ ମୁଁ ଯାଇଛି ନଦୀରେ ପଶି ଆତ୍ମହତ୍ୟା କରିବି। ତୁମେ ମରିଗଲେ କ'ଣ ସାଙ୍ଗ ପାଇବ? ତୁମକୁ ବଞ୍ଚିବାକୁ ପଡ଼ିବ। ବର୍ତ୍ତମାନ ମୁଁ ତୁମର ସାଙ୍ଗ, ତେଣୁ କାନ୍ଦିବା ବନ୍ଦ କର, କହିଲା ହରିଣ। ତାପରେ ହରିଣ ଓ ବିଲୁଆ ଦୁଇ ସାଙ୍ଗ ହୋଇ ରହିଲେ। କିଛି ଦିନ ପରେ ହରିଣର ପୁରୁଣା ସାଙ୍ଗ ଡାମରା କାଉ ହରିଣକୁ ପଚାରିଲା, ପ୍ରିୟ ସାଙ୍ଗ, ତୁମେ କେଉଁଠାକୁ ଯାଉଛ? ଏଠାକୁ ଆସ, ଆଉ ଆସୁନାହୁଁ କାହିଁକି? ହରିଣ କହିଲା, ମୋର ନୂଆ ସାଙ୍ଗ ବିଲୁଆ ପାଖକୁ ଯାଉଛି। କାଉ କହିଲା, ଜଣକ ବିଷୟରେ କିଛି ନ ଜାଣି ତା ସାଙ୍ଗରେ ସାଙ୍ଗ ହେବା ଠିକ୍ ନୁହେଁ। ବିଲୁଆ ଲୁଚି ସବୁ କଥା ଶୁଣୁଥିଲା। ଏହି ସମୟରେ ବିଲୁଆ ଆସି କହିଲା, ପ୍ରିୟ କାକ ମହାଶୟ, ତୁମେ ଯେତେବେଳେ ହରିଣ ସାଙ୍ଗରେ ସାଙ୍ଗ ହେଲ ତା ଆଗରୁ କ'ଣ ତୁମେ ତାଙ୍କୁ ଚିହ୍ନିଥିଲ ନା ଜାଣିଥିଲ? ସାଙ୍ଗ ହେଲା ପରେ ତାଙ୍କ ବିଷୟରେ ଜାଣିଲ? ଏହା ଶୁଣି କାଉ କିଛି କହିଲା ନାହିଁ, କିନ୍ତୁ ହରିଣ ପାଇଁ ମନ ଦୁଃଖ କଲା। ଦିନେ ବିଲୁଆ ହରିଣକୁ କହିଲା, ବନ୍ଧୁ, ମୁଁ ଗୋଟିଏ ସବୁଜ କ୍ଷେତ୍ର ଦେଖିଛି, ଆସ ସେଠାକୁ ଯିବା, ତୁମକୁ ଖାଇବାକୁ ପ୍ରଚୁର ଘାସ ମିଳିବ। ହରିଣ ରାଜି ହୋଇ ବିଲୁଆ ସାଙ୍ଗରେ ଘାସ ଖାଇବାକୁ ଚାରିଗଲା। ଏହିପରି କେତେଦିନ ଦୁହେଁ ମିଶି ସେଠାକୁ ଗଲେ। ଜମି ମାଲିକ ଆସି ଦିନେ ଦେଖିଲା ତାର କ୍ଷେତ ନଷ୍ଟ ହୋଇଯାଇଛି, ତେଣୁ ସେ ଗୋଟିଏ ଜାଲ ପକାଇଲା। ବିଚରା ହରିଣ ଘାସ ଖାଇବାକୁ ଯାଇ ଜାଲରେ ପଡ଼ିଗଲା। ବିଲୁଆ ସେଠାରୁ ଲୁଚି ବସିଲା ଏବଂ ମନେ ମନେ ଭାବିଲା, ହରିଣ ଯେତେବେଳେ ମରିଯିବ ସେ ତାର ସୁଆଦିଆ ମାଂସ ଖାଇବ। ଏହି ସମୟରେ କାଉ ହରିଣକୁ ଖୋଜି ଖୋଜି ଆସି ସେଠାରେ ପହଞ୍ଚିଲା ଏବଂ ହରିଣ ଜାଲରେ ପଡ଼ିଥିବାର ଦେଖିଲା। ହରିଣ ପାଖରେ ଯାଇ କାଉ ବସିଲା ଏବଂ କହିଲା, ଚିନ୍ତା କର ନାହିଁ ବନ୍ଧୁ, ତୁମ୍ଭେ ମଲା ପରି ପଡ଼ିଯାଅ, ମୁଁ ଯେତେବେଳେ କା କା କରିବି ସେତେବେଳେ ତୁମେ ଦୌଡ଼ି ପଳାଇବ। କିଛି ସମୟ ପରେ କୃଷକ ଆସି ସେଠାରେ ପହଞ୍ଚିଲା। ସେ ଦେଖିଲା ଯେ ହରିଣଟି ଜାଲରେ ଛନ୍ଦି ହୋଇ ମରି ପଡ଼ିଛି। ତାପରେ କୃଷକ ହରିଣକୁ ଜାଲରୁ ବାହାର କଲା। ଠିକ୍ ଏହି ସମୟରେ କାଉ କା କା କରି ଡାକ ପକାଇଲା। ହରିଣ କ୍ଷିପ୍ର ଗତିରେ ସେଠାରୁ ଦୌଡ଼ି ପଳାଇଲା। କୃଷକ ହରିଣକୁ ଲକ୍ଷ୍ୟ କରି ଗୋଟିଏ ଠେଙ୍ଗା ଫୋପାଡ଼ିଲା, କିନ୍ତୁ ଠେଙ୍ଗାଟି ହରିଣକୁ ବାଜିଲା ନାହିଁ। ବିଲୁଆ ସେଠାରେ ଲୁଚି ବସିଥିଲା, ଠେଙ୍ଗା ଯାଇ ବିଲୁଆର ମୁଣ୍ଡକୁ ବାଜିଲା ଏବଂ ବିଲୁଆ ମରିଗଲା। ତାପରେ ହରିଣ ଅନୁଭବ କଲା, କାଉ ହଁ ପ୍ରକୃତ ବନ୍ଧୁ। ତାପରେ ଖୁସି ଦୁଇ ବନ୍ଧୁ ବାସ କଲେ ଜଙ୍ଗଲରେ। ପିଲାମାନେ, ଆଜି ଆମେ ଏହି କାହାଣୀରେ କ'ଣ ଶିଖିଲୁ? ବେଳେ ବେଳେ ଆମମାନଙ୍କର ଅନେକ ବନ୍ଧୁ ରହିଛନ୍ତି, କ'ଣ ତୁମର ସେହି ପ୍ରକୃତ ବନ୍ଧୁ ଅଛନ୍ତି କି? ଜଣଙ୍କ ସହ ବନ୍ଧୁତ୍ୱ କରିବା ଗଢ଼ିବା ପୂର୍ବରୁ ସେମାନଙ୍କ ବିଷୟରେ ଜାଣିନିଅ, ବୁଝିନିଅ, ତାପରେ ହିଁ ବନ୍ଧୁତ୍ୱ କର। ଧନ୍ୟବାଦ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ନମସ୍କାର।
ପିଲାମାନେ, କାହାଣୀ ଭଲ ଲାଗିଲା ତ? ଆମର ଠିକଣା ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରୀ ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍, ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲ୍ୟାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori। ବର୍ତ୍ତମାନ ଚାଲନ୍ତୁ ଶୁଣିବା ଈଶ୍ୱରଙ୍କ ଭକ୍ତଙ୍କଠାରୁ ଈଶ୍ୱରଙ୍କ ଜୀବନଦାୟକ ବାକ୍ୟ।
ଯୀଶୁ ସେମାନଙ୍କୁ ଆଦେଶ ଦେଲେ, ମୋର ଅନୁଗମନ କର। ନମସ୍କାର ପ୍ରିୟ ଶ୍ରୋତା, ସେହି ଆଦି ଅନନ୍ତ ପରାକ୍ରମୀ ପରମେଶ୍ୱର, ସର୍ବଶକ୍ତି ସର୍ବଜ୍ଞାନୀ, ପ୍ରେମର ସାଗର, ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପିତାଙ୍କ ମଧୁର ନାମରେ ମୁଁ ପାଷ୍ଟର ପୂର୍ଣ୍ଣଚନ୍ଦ୍ର ଆଉ ଥରେ ଏହି କାର୍ଯ୍ୟକ୍ରମରେ ଆପଣମାନଙ୍କୁ ସ୍ୱାଗତ କରୁଅଛି। ପ୍ରିୟ ଶ୍ରୋତା, ସେହି ଅନ୍ତର୍ଯ୍ୟମୀ ପରମ ପିତା ଆପଣଙ୍କର ସହବର୍ତ୍ତୀ ରୁହନ୍ତୁ। ଆପଣଙ୍କର ସମସ୍ତ ପ୍ରକାର ଦୁଃଖ କଷ୍ଟ ବାଧା ବିଘ୍ନ କ୍ଲେଶ ଓ ରୋଗରୁ ଦୂରେଇ ରଖନ୍ତୁ। ଶତ୍ରୁ ସୟତନ ହସ୍ତରୁ ଆପଣଙ୍କୁ ସୁରକ୍ଷାରେ ରଖନ୍ତୁ। ତାହାଙ୍କ ଶାନ୍ତି, ଆନନ୍ଦ ଓ ମଙ୍ଗଳମୟ ଜୀବନ ଆପଣଙ୍କୁ ପ୍ରଦାନ କରନ୍ତୁ। କରୁଣାରେ ପ୍ରେମରେ ଆପଣଙ୍କୁ ରଖିଥାନ୍ତୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ ପବିତ୍ର ଶାସ୍ତ୍ର ବାଇବଲ୍ ଛୁ ସେହି ସଦାପ୍ରଭୁ ପରମେଶ୍ୱରଙ୍କ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି ଯୀଶୁ ସେମାନଙ୍କୁ ଆଦେଶ ଦେଲେ ମୋର ଅନୁଗମନ କର। ଜହନ 10:5 କହେ, କିନ୍ତୁ ସେମାନେ ଅଚିହ୍ନା ଲୋକର ପଛେ ପଛେ କେବେ ହେଁ ଚାଲିବେ ନାହିଁ, ମାତ୍ର ତାହା ପାଖରୁ ପଳାଇଯିବେ, କାରଣ ସେମାନେ ଅଚିହ୍ନା ଲୋକମାନଙ୍କର ସ୍ୱର ଶୁଣନ୍ତି ନାହିଁ। ପ୍ରିୟ ଶ୍ରୋତା, 362 ଖ୍ରୀଷ୍ଟାବ୍ଦରେ ରୋମିଓ ରାଜା ଜୁଲିଏନ୍ ପ୍ରଚାର କାର୍ଯ୍ୟ ଆରମ୍ଭ କଲେ ପୁଣି ଥରେ ମୂର୍ତ୍ତି ପୂଜା ଆରମ୍ଭ କରିବାକୁ। ସେହି ସମୟରେ ଖ୍ରୀଷ୍ଟଧର୍ମ ପ୍ରସାର ଲାଭ କରି ସାରିଥିଲା। ରାଜା ଜୁଲିଏନ୍ ଓ ମୂର୍ତ୍ତି ପୂଜକ ଧର୍ମଗୁରୁ ଦୁହେଁ ଚକିତ ଥିଲେ। ରାଜା ପରାମର୍ଶ ଦେଲେ ମୁଖ୍ୟ ଧର୍ମଗୁରୁଙ୍କୁ ସେଥିପ୍ରତି ଧ୍ୟାନ ଦେବାକୁ। ଏହା ତୁମ୍ଭେ କୁହ, କାହିଁକି ଖ୍ରୀଷ୍ଟିଆନ ଧର୍ମ ବହୁଳ ଭାବେ ପ୍ରଚାର ଲାଭ କରୁଛି? ମୁଁ ଚିନ୍ତା କରେ ତାହା ଗରିବମାନଙ୍କୁ ଅବହେଳା ଓ ଭୁଲି ଯାଇଛନ୍ତି, ଧର୍ମଗୁରୁମାନେ କହିଲେ। ଗାଲିଲିଓମାନେ ସେହି ଅବହେଳା ଦେଖିଛନ୍ତି। ସେମାନେ ଜୀବନକୁ ଉତ୍ସର୍ଗ କରି ଦୟା ଦେଖାଇ ନ ଓ ଦାନ ଦେଇଥାନ୍ତି ଗରିବମାନଙ୍କୁ। ଖ୍ରୀଷ୍ଟିଆନମାନେ ସାହାଯ୍ୟ କରନ୍ତି ଗରିବ ଓ ଆମ୍ଭମାନଙ୍କର ଲୋକମାନଙ୍କୁ ସମସ୍ତେ ଦେଖନ୍ତି ଓ ତାହା ଆମ୍ଭମାନଙ୍କ ଲୋକମାନେ ସାହାଯ୍ୟ କରନ୍ତି ନାହିଁ। ରୋମିଓମାନେ ଆଶା କରିଥିଲେ ଖ୍ରୀଷ୍ଟଙ୍କ ମୃତ୍ୟୁ ପରେ ଖ୍ରୀଷ୍ଟ ଧର୍ମ ଧୀରେ ଲୋପ ହୋଇଯିବ। ତାହା ପରିବର୍ତ୍ତେ ଅନେକ ରୋମିଓ ଜନସାଧାରଣ ଯୀଶୁଙ୍କ ଅନୁଗାମୀ ହେଲେ। ସେମାନେ କିପରି ଏହି ଅସୁବିଧା ସମ୍ମୁଖୀନ କରିବେ? ଯୀଶୁଙ୍କ ଅନୁଗାମୀମାନେ ତାହାଙ୍କ ପ୍ରେମକୁ ଜନସାଧାରଣ ଓ ଲୋକମାନଙ୍କ ଆବଶ୍ୟକତାଗୁଡ଼ିକ ପୂରଣ କରିବା ଚାରିପାଖରେ ଏପରି କାର୍ଯ୍ୟ କଲେ ଯେପରି ଯୀଶୁ କରିଥିଲେ ଯେବେ ସେ ଏ ପୃଥିବୀରେ ଥିଲେ। ତେଣୁ ତାଙ୍କର ଅନୁଗାମୀକାରୀମାନେ ତାହାଙ୍କରୁ ଅଛନ୍ତି। ପ୍ରିୟ ଶ୍ରୋତା, ସାଥୀଙ୍କର ମଧୁର ସ୍ୱର ଅଧିକ ଶକ୍ତିଦାୟକ ହୋଇଥାଏ। ଯୀଶୁଙ୍କ ନିକଟକୁ ନେଇଯିବାକୁ ଯାହା ଜଣେ ଅଚିହ୍ନା ପାଟି କରିବା ଅପେକ୍ଷା ଯେଉଁମାନେ ବିଶ୍ୱସ୍ତ କରନ୍ତି ସେମାନଙ୍କୁ ଆମ୍ଭେମାନେ ସାଥୀ ବନେଇବା ଆବଶ୍ୟକ। ଯୀଶୁ ସେ ଉତ୍ତମ ମେଷପାଳକ ବୋଲି ପବିତ୍ର ଶାସ୍ତ୍ର କହେ। ପଢ଼ନ୍ତୁ ଜହନ 10:11-14। ଆମ୍ଭମାନଙ୍କୁ କାର୍ଯ୍ୟ ଦ୍ୱାରା ସାହାଯ୍ୟ କରିବାକୁ ହେବ। ଏହି ଲୋକମାନଙ୍କର ଶୁଣିବାକୁ, ଜାଣିବାକୁ ଓ ତାହାଙ୍କର ସ୍ୱର ଶୁଣି ଯୀଶୁଙ୍କ ଅନୁଗାମୀ ହେବା ପାଇଁ ଆମ୍ଭମାନଙ୍କ ମୁଖ୍ୟ ବିଷୟ ହେଲା ଯୀଶୁଙ୍କୁ ଜାଣିବା, ତାଙ୍କ ସ୍ୱର ଶୁଣିବା। ତାହା ପୂର୍ବରୁ ତାପରେ ଅନ୍ୟମାନଙ୍କୁ ସାହାଯ୍ୟ କରିବା। ଆମ୍ଭମାନଙ୍କର ପରମେଶ୍ୱରଙ୍କର ଜ୍ଞାନର ଆବଶ୍ୟକତା ରହିବା ଆବଶ୍ୟକ। ସୈତାନର ଚତୁର ସ୍ୱର ଓ ଯୀଶୁଙ୍କ ସ୍ୱର ମଧ୍ୟରେ ପାର୍ଥକ୍ୟ ଜାଣିବା ପାଇଁ ଆମ୍ଭେମାନେ କେବେ ମଧ୍ୟ ଭୁଲିଯିବା ନାହିଁ ସୈତାନ ଓ ଖ୍ରୀଷ୍ଟଙ୍କ ଯୁଦ୍ଧ ଯାହା ସତ୍ୟ। ଆମ୍ଭମାନଙ୍କର ଶତ୍ରୁ ମଧ୍ୟ ରହିଛି, ତାହା କାର୍ଯ୍ୟ କରେ ଗୁପ୍ତ ଭାବେ, ଯାହା ରକ୍ଷା କରେ ଯୀଶୁଙ୍କ ସମ୍ପର୍କ ଦ୍ୱାରା ତାହା ଦୂରେଇ ନେଇଥାଏ। ତେଣୁକରି ଆମ୍ଭେମାନେ ଲୋକମାନଙ୍କୁ ସେହି ମୁହୂର୍ତ୍ତରେ ସାହାଯ୍ୟ କରିବା ପାଇଁ ଯୀଶୁଙ୍କ ସ୍ୱର ଶୁଣିବା ଉଚିତ। ସେ ପ୍ରଭୃତି ଦ୍ୱାରା କଥା କହନ୍ତି, ଯାହାକି ପାପ ଏହି ଜଗତରେ ପ୍ରବେଶ କଲା ପରେ ମଧ୍ୟ ସେ ପବିତ୍ର ଆତ୍ମାଙ୍କ ଦ୍ୱାରା ପରିଚାଳନା ଦ୍ୱାରା କଥା କହନ୍ତି। ଈଶ୍ୱରଙ୍କୁ ଭୟଭକ୍ତି କରୁଥିବା ଲୋକମାନଙ୍କ ଦ୍ୱାରା ଓ ତାହାଙ୍କ ବାକ୍ୟ ବାଇବଲ ମାଧ୍ୟମରେ ଆମ୍ଭେମାନେ ଯେପରି ହେବା ନାହିଁ ଅନ୍ଧ ଅନ୍ଧକୁ ବାଟ କଢ଼ାଏ ତେବେ ଉଭୟେ ଗାତରେ ପଡ଼ିବେ, ଏହିପରି ମାଥିଉ 15:14 କହେ। ତାହେଲେ କାହିଁକି ଯୀଶୁଙ୍କ ସମର୍ଥ ଥିଲା ସେ ଲୋକମାନଙ୍କୁ ନିଜ ଆଡ଼କୁ ଆକର୍ଷଣ କରିପାରୁଥିଲେ। ଏହା ହେଉଛି ତାଙ୍କର ନିଷ୍ପାର୍ଥର ଦାନ। ଆମ୍ଭେମାନେ ତାଙ୍କ ଶରୀର ସ୍ୱାର୍ଥପରକୁ ଦୂରେଇ ରଖିବା, ଆମ୍ଭେମାନେ ନିଜକୁ ପ୍ରକୃତିର ସେବକ ବୋଲି ଚିନ୍ତା କରିବା, ଆମ୍ଭେମାନେ ମଧ୍ୟ ତାଙ୍କର ଜୀବନ ପ୍ରଣାଳୀକୁ ଆମ ହୃଦୟରେ ସ୍ଥାନ ଦେବା, ତାହେଲେ ଅନ୍ୟମାନେ ଅନୁଗମନ କରିବେ, ଯୀଶୁଙ୍କର ସ୍ୱର ଶୁଣି ସ୍ଥାନ ନେବେ ନିଜ ଜୀବନରେ। ପ୍ରିୟସୋତା, ଆମ୍ଭେ ଉତ୍ତମ ମେଷପାଳକର ଅନୁଗାମୀମାନେ ଆମ୍ଭମାନଙ୍କୁ ଦେଖାଇବାକୁ ପଡ଼ିବ ନିୟମଗୁଡ଼ିକ, ଯାହାକି ମୁଖ୍ୟ ନିୟମ ତାଙ୍କ ପ୍ରଚାର, ଯାହାକି ଈଶ୍ୱରଙ୍କ କାର୍ଯ୍ୟ ସଫଳ କରିବ ଆମ ଜୀବନରେ। ଯେବେ କହିବା ତାଙ୍କ ଅନୁଗମନ କର, ସର୍ବଦା ସତ୍ୟ ସେହି ନିୟମ ଯାହା ଯୀଶୁ ଦେଇଛନ୍ତି। ପ୍ରେମ କାନକୁ ଖୋଲି ଦିଏ ଯେଉଁମାନଙ୍କୁ ଆମେ ସେବା କରୁ, ଏହା ମଧ୍ୟ ଭାଙ୍ଗିଦିଏ କଟି ନତାରକୁ ସମାଜ ମଣ୍ଡଳୀ ମଧ୍ୟରେ। ପ୍ରିୟ ଶ୍ରୋତା, ଅନେକ ବର୍ଷ ଧରି ସେଭେନ୍ଥ ଡେ ଆଡ଼ଭେଣ୍ଟିଷ୍ଟ ସଭ୍ୟମାନେ ପ୍ରାର୍ଥନା କଲେ, ପ୍ରଭୁ ଦୟାକରି ଆମ ସମାଜ ମଣ୍ଡଳୀ ଲୋକମାନଙ୍କୁ ତୁମ ଆଡ଼କୁ ପରିଚାଳନା କରୁ। ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ, ମଣ୍ଡଳୀ ଗୋଟିଏ ଚୁମ୍ବକ ସଦୃଶ, ତାହା ଲୋକମାନଙ୍କୁ ଆକର୍ଷଣ କଲା ମଣ୍ଡଳୀକୁ। ହଁ, କେତେ ସମୟରେ ଲୋକମାନେ ମଣ୍ଡଳୀକୁ ଆସନ୍ତି ଈଶ୍ୱରଙ୍କୁ ଖୋଜିବାକୁ, ସେଥିପାଇଁ କୌଣସି କାର୍ଯ୍ୟ ଆମମାନଙ୍କୁ କରିବାକୁ ହୋଇନଥାଏ ଆକର୍ଷଣ କରିବାରେ। କିନ୍ତୁ କ'ଣ କରୁଛି ତୁମମାନଙ୍କ ମଣ୍ଡଳୀ? ଯେବେ ଅନେକ ବର୍ଷରୁ କେହି ହେଲେ ତୁମ ସମାଜକୁ ଦ୍ୱାରବନ୍ଧ ପର୍ଯ୍ୟନ୍ତ ଆସିନାହାନ୍ତି, ଯଦି ତୁମ୍ଭେ ଲୋକମାନଙ୍କୁ ବା ଲୋକମାନଙ୍କୁ ଆସିବା ପାଇଁ ପ୍ରାର୍ଥନା କରିବ, ତୁମେ ଯୀଶୁଙ୍କ ଅନୁଗମନ କରୁନାହାନ୍ତି ଆତ୍ମଲାଭ କରିବା ପାଇଁ। ସେ ଲୋକମାନଙ୍କ ସଙ୍ଗେ ମିଳାମିଶି କରୁଥିଲେ, ସମାଜରେ ଖୋଜୁଥିଲେ ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ। ଆମମାନଙ୍କୁ ଅପେକ୍ଷା କରିବା ଆବଶ୍ୟକ ନାହିଁ, ଆତ୍ମାଗୁଡ଼ିକ ଆମ ପାଖକୁ ଆସନ୍ତୁ। ଆମମାନଙ୍କୁ ଖୋଜିବାକୁ ପଡ଼ିବ ସେମାନଙ୍କୁ କେଉଁଠାରେ ସେମାନେ ଅଛନ୍ତି। ସେଠାରେ ଅନେକ ଲୋକ ଅଛନ୍ତି, ପହଞ୍ଚି ପାରି ନାହିଁ। ସୁସମାଚାର ଯଦି ତୁମେ ପ୍ରଚାର କରିବ ନାହିଁ ସେମାନଙ୍କୁ, ତାହେଲେ ସେମାନେ ସୁସମାଚାର ଜାଣିପାରିବେ ନାହିଁ। ଅନ୍ୟ ମାଧ୍ୟମ ଦେଖାଏ ଲୋକମାନଙ୍କୁ ଖୋଜିବାକୁ। ଯଦି ଆପଣ ପଢ଼ିବେ ମାଥ୍ୟୁ 18:10-14, ମେଷପାଳକ ଅନେଶ୍ୱତ ମେଣ୍ଢା ଛାଡ଼ି ପଲରେ ଗୋଟିଏ ମେଣ୍ଢାରେ ଅନେଶ୍ୱନ କରିବାକୁ ବାହାରିଲା, ଯାହା ହଜିଯାଇଥିଲା ତାହା ପାଇବା ପାଇଁ। ଯଦି ବିଶ୍ୱାସୀମାନେ ଏହି ପୃଥିବୀରେ ହଜିଯାଇଛନ୍ତି, ଆମ୍ଭମାନଙ୍କୁ ଯୀଶୁଙ୍କ ଭଳି ସେମାନଙ୍କୁ ଖୋଜି ବାହାର କରିବାକୁ ହେବ। ଆମ୍ଭମାନଙ୍କୁ ପ୍ରେମର ସହିତ ସେମାନଙ୍କୁ ଫେରାଇ ଆଣିବାକୁ ହେବ। ଖ୍ରୀଷ୍ଟଙ୍କ ପ୍ରଣାଳୀରେ ହଜାତ୍ମାଙ୍କ ପାଖରେ ପହଞ୍ଚି ହେବ ନାହିଁ, କିମ୍ବା ବିନା ଫଳାଫଳରେ ନାହିଁ। ଯେପରି ଏଲଏନ୍ଜି ହ୍ୱାଇଟ୍ ଏହିପରି ଲେଖନ୍ତି, କ'ଣ ଆମ୍ଭେମାନେ ତଳେ ଝୁଲୁଥିବା ଫଲ ଉପରେ ଦୃଷ୍ଟି ଦେବା କି? ତଳେ ଝୁଲୁଥିବା ଫଲ ଅର୍ଥ ହେଉଛି ଯେଉଁମାନେ ଆଗରୁ ଖ୍ରୀଷ୍ଟିଆନ ଭାବରେ ବିଶ୍ୱାସ କରୁଥିଲେ, କିନ୍ତୁ ଅନ୍ୟ ଖ୍ରୀଷ୍ଟିଆନ ମଣ୍ଡଳୀରେ ଅଂଶଦାର ହୋଇଛନ୍ତି। ମାତ୍ର ଆମ୍ଭେମାନେ ଫଲ ପାଖକୁ ପହଞ୍ଚିବାକୁ ହେଲେ ଯେଉଁ ପ୍ରକାରେ ପରିଶ୍ରମ କରିବାକୁ ହେବ, ସେମାନେ ଜାଗତିକ ଲୋକମାନେ ଯାହା ଯଥା ବେଲ ପୂଜକ ମୁସଲମାନ, ଜୁହୁଦୀ ହିନ୍ଦୁମାନେ ଏବଂ ବୌଦ୍ଧ ଧର୍ମକୁ ବୁଝାଏ। ଇତିହାସ ସୂତ୍ରରୁ ଜଣାପଡ଼େ ଯେ ଅନ୍ୟ ଖ୍ରୀଷ୍ଟିଆନ ବିଶ୍ୱାସ କରୁଥିବା ଲୋକମାନେ ଆଡ଼ଭେଣ୍ଟିଷ୍ଟମାନଙ୍କ ସହିତ ସହମତ ଅଟନ୍ତି, କିନ୍ତୁ ଆମେମାନେ ଯୀଶୁ ସହିତ ବିଶ୍ୱାସ କରୁଥିବା ଦଳଠାରୁ ଆମର ବିଶ୍ୱାସ ବିତରଣରେ ସବୁଠୁ ଅଧିକ ହେବା ଜରୁରୀ ଅଟେ। ପ୍ରିୟ ଶ୍ରୋତା, ଈଶ୍ୱରଙ୍କ ଆଗମନ ସହ ନିକଟ, ଏହି କାରଣରୁ ଯୀଶୁ ସେମାନଙ୍କୁ ଆଦେଶ ଦେଇ କହିଲେ, ଯାଅ ମୋ ବିଷୟରେ ପ୍ରଚାର କର। ଯାହା ଯାହା ତୁମେ ଦେଖିଅଛ, ଯାହା ଯାହା ତୁମେ ଶୁଣିଅଛ, ଯାହା ଯାହା ତୁମେ ସାକ୍ଷାତ କରିଅଛ, ସେହିଗୁଡ଼ାକ ଯାଇ ସେହି ଲୋକମାନଙ୍କୁ କହ, ଯେପରିକି ସେମାନେ ମୋ ନାମରେ ବିଶ୍ୱାସ କରିବେ, ଆଉ ଯେପରି ସେମାନେ ଅନନ୍ତ ଜୀବନ ପ୍ରାପ୍ତ ହେବେ। ପ୍ରିୟ ଶ୍ରୋତା, କ'ଣ ଏହି କଥାରେ ଆପଣମାନେ ବିଶ୍ୱାସ କରୁଛନ୍ତି କି? ତାହେଲେ ଏହା ହିଁ ସେହି ସମୟ। ଚାଲନ୍ତୁ ସେହି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ନାମରେ ଆମେ ବିଶ୍ୱାସ କରିବା। ଏହି ଆଶାରେ ଚାଲନ୍ତୁ ସେହି ସଦାପ୍ରଭୁ ପରମେଶ୍ୱରଙ୍କ ନାମରେ ବିନୟ ସ୍ୱର୍ପେ ପ୍ରାର୍ଥନା କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ଆଦି ଅନନ୍ତ ଦୟାମୟ ପରମେଶ୍ୱର, ତୁମ ସେହି ମଧୁର ନାମରେ ଆମ ଏହି ପ୍ରାର୍ଥନା ଉତ୍ସର୍ଗ କରୁଅଛୁ। ଯେହେତୁ ତୁମେ ହି ପ୍ରଶଂସା ଗୌରବ ସମ୍ମାନର ଯୋଗ୍ୟ, ହେ ପବିତ୍ର ଈଶ୍ୱର, ଆମ ପାପ ସବୁ ତୁମ ସେହି ବହୁମୂଲ୍ୟ ରକ୍ତରେ ପରିଷ୍କାର ଭାବେ ଧୋଇଦିଅ। ତୁମ ସେହି ଶକ୍ତି ଜ୍ଞାନ ପ୍ରଦାନ କର। ହେ ପରମେଶ୍ୱର, ତୁମ ସେହି ପବିତ୍ର ଆତ୍ମା ଦ୍ୱାରା ଆମମାନଙ୍କୁ ପରିଚାଳନା କର, ଯେପରିକି ତୁମ ସେବାରେ ଆମେ ଲାଗି ପଡ଼ିବୁ। ହେ ଶକ୍ତିମାନ ପରମେଶ୍ୱର, ଆମମାନଙ୍କୁ ଶକ୍ତିରେ ଆଶିଷରେ ଜ୍ଞାନରେ ବୁଦ୍ଧିରେ ପରିପୂର୍ଣ୍ଣ କର। ଆଉ ପରିଶେଷ ଯେବେ ତୁମ୍ଭେ ତୁମ ସେହି ସହସ୍ର ଦୂତଙ୍କ ସହ ଆସିବେ, ସେତେବେଳେ ସେମାନଙ୍କ ସହ ମିଳିମିଶି ସେହି ସ୍ୱର୍ଗରାଜ ଯିବା ପାଇଁ ସେହି ସୁଯୋଗ ଦିଅନ୍ତୁ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଛି, ଶୁଣି ଗ୍ରହଣ କର। ଆମେନ୍।
ପ୍ରିୟ ଶ୍ରୋତା, ଆମେ ଆଶା କରୁଛୁ ଯେ ଆମର ଏହି କାର୍ଯ୍ୟକ୍ରମ ଆପଣମାନଙ୍କୁ ପସନ୍ଦ ଲାଗୁଥିବ। ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମର ଠିକଣା ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରୀ ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍ ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲ୍ୟାପ୍ଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org। ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର ଇଣ୍ଡିଆର ସ୍ପେଲିଂ ହେଉଛି ADVENTISTMEDIACENTRE INDIA। ଅଥବା ଡାଉନଲୋଡ କରନ୍ତୁ ଆମର ମୋବାଇଲ ଆପ୍। ଆପଣଙ୍କର ମୋବାଇଲ ପ୍ଲେ ଷ୍ଟୋରକୁ ଯାଆନ୍ତୁ, ଆଉ ଟାଇପ୍ କରନ୍ତୁ ଦ ଭଏସ୍ ଅଫ୍ ହୋପ୍, ଆଉ ଡାଉନଲୋଡ କରନ୍ତୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।